ମାର୍ଗ ଶିର ମାସା ହେଲାଲୋ ଝୋଟି ପଡ଼ିଲା ଘରେ ମା ସୁଛନ୍ତି ଧରା।